ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି। ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। କେବଳ ସେତିକି ନୁହେଁ, ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆପଣଙ୍କର ପରିବାର ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଏବଂ ଆପଣଙ୍କର ପରିବାରକୁ ସମସ୍ତ ସମସ୍ୟାରୁ ଉଦ୍ଧାର କରିବେ। ମାତ୍ର ସେ ଚାହାନ୍ତି ଆପଣଙ୍କର ବିଶ୍ୱାସ। ଆଉ ଯଦି ଆପଣ ବିଶ୍ୱାସର ସହିତ ପ୍ରଭୁ ଯୀଶୁଙ୍କଠାରେ ସ୍ଥିର ରୁହନ୍ତି, ତାହେଲେ ସେ ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ଅଲୌକିକ ଶକ୍ତିର କାର୍ଯ୍ୟ ସାଧନ କରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା ପାଇଁ ଯିବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ତୁମର ଅସୀମ ଅନୁଗ୍ରହ ଦାନ ଏବଂ ମଙ୍ଗଳଦାନ ନିମନ୍ତେ, ତୁମର ପ୍ରେମ ନିମନ୍ତେ, ତୁମର ଦୟା ନିମନ୍ତେ। ପବିତ୍ର ପ୍ରଭୁ, ଆମମାନେ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ ହେଲେ ମଧ୍ୟ ତୁମେ ଆମକୁ ବିନଷ୍ଟ ନ କରି ପ୍ରଭୁ ତୁମେ ଆମକୁ ସୁଯୋଗ ଉପରେ ସୁଯୋଗ ଦେଉଛ ତୁମର ବାକ୍ୟ ଶୁଣିବା ନିମନ୍ତେ, ତୁମର ବାକ୍ୟ ଅନୁଯାୟୀ ନିଜର ଜୀବନକୁ ସମୀକ୍ଷା କରିବା ନିମନ୍ତେ। ହଁ ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଶକ୍ତିଯୁକ୍ତ କର, ତୁମେ ଆମମାନଙ୍କୁ ପ୍ରଭୁ ତୁମର ସେହି ଅନନ୍ତ ଜୀବନର ପଥରେ କଢ଼ାଇ ନିଅ। ଶୈତାନ ସମସ୍ତ ପ୍ରକାର ବାଧା ବିଘ୍ନ ପ୍ରତିବନ୍ଧକୁ ତୁମେ ଏଡ଼ାଇ ଦିଅ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ, ସେଥି ନିମନ୍ତେ ତୁମେ ଆମମାନଙ୍କୁ ଧୀରସ୍ଥିର ଚିତ୍ତ ପ୍ରଦାନ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଜୁନୁଷ ପୁସ୍ତକର ପ୍ରଥମ ପର୍ବର 11 ପଦରୁ ଆରମ୍ଭ କରି 2 ପର୍ବର 2 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଦେଖିଥିଲୁ ଜୁନୁଷ ଈଶ୍ୱରଙ୍କ ଇଚ୍ଛାର ବିରୁଦ୍ଧରେ ଯିବା ଦ୍ୱାରା ପ୍ରବଳ ତୋଫାନର ସମ୍ମୁଖୀନ ହୋଇଥିଲେ। କେବଳ ସେ ନୁହନ୍ତି, ସେହି ଜାହାଜର ନାବିକମାନେ ମଧ୍ୟ ତହିଁର ସମ୍ମୁଖୀନ ହୋଇଥିଲେ ଓ ଶେଷରେ ସେମାନେ ଗୁଲିବାଣ୍ଟ କରି ଜୁନୁଷ ଯେ ଏହି ସମସ୍ତ ସମସ୍ୟାର କାରଣ ତାହା ଜାଣିବାକୁ ପାରିଲେ ଓ ସେମାନେ ଜୁନୁଷଙ୍କୁ ସମସ୍ତ ବିଷୟ ପଚାରି ଜାଣିବାକୁ ପାରିଲେ ଯେ ସେ ଈଶ୍ୱରଙ୍କ ଛାମରୁ ପଳାୟନ କରିବାରୁ ତାହାଙ୍କ ଲାଗି ଏହି ବିପତ୍ତି ଘଟିଅଛି। ତେବେ ଏହା ଜାଣିବା ପରେ ଘଟଣାଟି କେଉଁପରି ମୋଡ଼ ନେବାକୁ ଯାଉଅଛି ତାହା ଆମେ ବର୍ତ୍ତମାନ ଲକ୍ଷ୍ୟ କରିବାକୁ ଯିବା। ଜୁନୁଷ 1 ପର୍ବର 11 ପଦରେ ଲେଖା ଅଛି, ସେତେବେଳେ ସେମାନେ ତାଙ୍କୁ କହିଲେ, ସମୁଦ୍ର ଯେପରି ଆମମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କ'ଣ କରିବା? କାରଣ ସମୁଦ୍ର ବେଳକୁ ବେଳ ପ୍ରଚଣ୍ଡ ହୋଇ ଉଠିଲା। ଏହି ନାବିକମାନେ କୌଣସି ନିଷ୍ପତ୍ତି ନେବାରେ ସମର୍ଥ ହୋଇପାରୁନାହାନ୍ତି, ତେଣୁକରି ସେମାନେ ଜୁନୁଷଙ୍କ ହସ୍ତରେ ତହିଁର ନିଷ୍ପତ୍ତି ଛାଡ଼ି ଦେଉଛନ୍ତି, ଯେପରି ଜୁନୁଷ ନିଜେ ତହିଁର ନିଷ୍ପତ୍ତି ଗ୍ରହଣ କରିବେ। ସେମାନେ ତାହାକୁ ପଚାରୁଛନ୍ତି, ସମୁଦ୍ର ଯେପରି ଆମମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମମାନେ ତୁମ ପ୍ରତି କ'ଣ କରିବା? ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ଜାଣିପାରୁଛନ୍ତି ଜୁନୁଷଙ୍କ ଲାଗି ଏପରି ଘଟିଅଛି, ତେଣୁ ସେ ନିଜେ ଏହାର ସମାଧାନ କରନ୍ତୁ। ତେଣୁକରି ଜୁନୁଷ ସେମାନଙ୍କୁ ଏକ ସିଧାସଳଖ ଉତ୍ତର ପ୍ରଦାନ କରନ୍ତି। 12 ପଦରେ ଲେଖା ଅଛି, ତହିଁରେ ସେ ସେମାନଙ୍କୁ କହିଲେ, ମୋତେ ଧରି ସମୁଦ୍ରରେ ପକାଇ ଦିଅ, ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, କାରଣ ମୋ ସକାଶୁ ତୁମମାନଙ୍କ ନିକଟରେ ଏହି ମହା ତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ। ଜୁନୁଷ ବର୍ତ୍ତମାନ ଜାଣିପାରୁଛନ୍ତି ଯେ ଈଶ୍ୱରଙ୍କ ହସ୍ତ ଏହି ସମସ୍ତ ଉପରେ ରହିଅଛି ଓ ଈଶ୍ୱର ଏହି ସମୟରେ ତାହାଙ୍କର ଜୀବନରେ କାର୍ଯ୍ୟ କରିବାକୁ ଯାଉଅଛନ୍ତି। ସେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯିବା ଦ୍ୱାରା ଈଶ୍ୱର ତାହାଙ୍କର ଗତିପଥରେ ପ୍ରତିବନ୍ଧକ ଆଣିଅଛନ୍ତି, ଯେପରି ସେ ତର୍ସିସ୍କୁ ଯାଇ ନ ପାରନ୍ତି। ସେ ଜାଣନ୍ତି ଯେ ଏହି ପ୍ରବଳ ଝଡ଼ରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ତାହାଙ୍କୁ ସେହି ତର୍ସିସ ଗାମୀ ଜାହାଜରୁ ବାହାର କରି ସମୁଦ୍ରରେ ନିକ୍ଷେପ କରିବା। ଈଶ୍ୱର ମଧ୍ୟ ତାହାଙ୍କର ସିଦ୍ଧାନ୍ତରେ ଅଟଳ ଥିଲେ ଯେ ଏହି ବ୍ୟକ୍ତି ଜୁନୁଷ ସେ କେବେ ହେଲେ ତର୍ସିସ୍କୁ ଯାଇପାରିବେ ନାହିଁ, ମାତ୍ର ସେ ତାହାଙ୍କର ଇଚ୍ଛା ଅନୁଯାୟୀ ତାହାଙ୍କୁ ନିନିବିକୁ କଢ଼ାଇ ନେବେ। 13 ପଦରେ ଲେଖା ଅଛି, ତଥାପି ସେହି ଲୋକମାନେ କୂଳକୁ ଫେରିଯିବା ନିମନ୍ତେ ବଡ଼ ଯତ୍ନରେ ଆହୁଲା ପକାଇଲେ, ମାତ୍ର ସେମାନେ ପାରିଲେ ନାହିଁ, କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ଡ ହୋଇ ଉଠିଲା। ଈଶ୍ୱରଙ୍କ ଯୋଜନା କେବେ ହେଲେ ବିଫଳ ହୁଏ ନାହିଁ। ଏହି ନାବିକମାନେ ଏହି କ୍ଷେତ୍ରରେ ଅତି ବୁଦ୍ଧିର ସହିତ ଓ ବିବେଚନାର ସହିତ କାର୍ଯ୍ୟ କରିଥିଲେ। ସେମାନେ ଜୁନୁଷଙ୍କର କହିବା ଅନୁଯାୟୀ ତାହାଙ୍କୁ ସମୁଦ୍ରରେ ନିକ୍ଷେପ କରିନଥିଲେ, ସେମାନେ ତାହାଙ୍କୁ ସୁରକ୍ଷା କରିବା ନିମନ୍ତେ ଚେଷ୍ଟା କଲେ, ମାତ୍ର ତାହାଙ୍କୁ ସମୁଦ୍ରରେ ନିକ୍ଷେପ କରିବାକୁ ଚାହିଁନଥିଲେ। ସେମାନେ ଜାହାଜଟିକୁ ସେହି ପ୍ରବଳ ଝଡ଼ ମଧ୍ୟରୁ ରକ୍ଷା କରିବା ନିମନ୍ତେ ଯଥାସାଧ୍ୟ ଚେଷ୍ଟା କଲେ, ମାତ୍ର ସେମାନେ ସମର୍ଥ ହୋଇପାରିଲେ ନାହିଁ। ଏହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେହି ନାବିକମାନେ ଜୁନୁଷଙ୍କ ଅପେକ୍ଷା ଉତ୍ତମ ବିଷୟ ସାଧନ କରୁଅଛନ୍ତି ଓ ଉତ୍ତମ ବ୍ୟକ୍ତି ରୂପେ ପ୍ରମାଣିତ କରୁଅଛନ୍ତି। ସେମାନଙ୍କର କାର୍ଯ୍ୟକଳାପ ଜୁନୁଷଙ୍କର କାର୍ଯ୍ୟକଳାପ ଅପେକ୍ଷା ଯଥେଷ୍ଟ ଉନ୍ନତତର ବୋଲି ପରିଲକ୍ଷିତ ହୁଏ, କିନ୍ତୁ ଦେଖନ୍ତୁ କ'ଣ ଘଟିବାକୁ ଯାଉଅଛି। 14 ପଦରେ ଲେଖା ଅଛି, ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ ଦୋଷ ଆମମାନଙ୍କ ଉପରେ ନ ବର୍ତ୍ତାଅ, କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ। ଲକ୍ଷ୍ୟ କରନ୍ତୁ ଏହି ଲୋକମାନଙ୍କ ଜୀବନରେ କିପରି ଏକ ପରିବର୍ତ୍ତନ ଘଟିବାକୁ ଯାଉଅଛି। ସେମାନେ ବର୍ତ୍ତମାନ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଆଡ଼କୁ ଫେରୁଅଛନ୍ତି। ପ୍ରକୃତରେ ସେମାନେ ସେମାନଙ୍କର ଦୁର୍ଦ୍ଦଶା ସମୟରେ ଫେରୁଅଛନ୍ତି। ସେମାନେ ଯାହା କରିବାକୁ ଯାଉଅଛନ୍ତି ସେଥିନିମନ୍ତେ ସେମାନେ ଈଶ୍ୱରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଅଛନ୍ତି, କାରଣ ସେମାନଙ୍କର ଅନ୍ୟ କିଛି ଉପାୟ ନାହିଁ। 15 ପଦରେ ଲେଖା ଅଛି, ଏଥିରେ ସେମାନେ ଜୁନୁଷଙ୍କୁ ଧରି ସମୁଦ୍ରରେ ପକାଇଦେଲେ, ପୁଣି ସମୁଦ୍ର ଆପଣା ପ୍ରଚଣ୍ଡତାରୁ ନିବୃତ୍ତ ହେଲା। ଏହା ଅତି ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଏହି ଝଡ଼ ଏକ ଅଦ୍ଭୁତ ପ୍ରକାରର ଝଡ଼ ଥିଲା ଯାହାକି ଈଶ୍ୱରଙ୍କ ଅଧୀନରେ ନିୟନ୍ତ୍ରିତ ହେଉଥିଲା। ଅନେକ ସମୟରେ ଈଶ୍ୱର ଏହି ପ୍ରକୃତି ମଧ୍ୟ ଦେଇ ତାହାଙ୍କର ଇଚ୍ଛା ତଥା ଅଭିମତକୁ ପ୍ରକାଶ କରିଥାନ୍ତି। ଯେତେବେଳେ ମନୁଷ୍ୟ ତାହାଙ୍କଠାରୁ ଦୂରେଇ ଯାଏ ସେତେବେଳେ ସେ ତାହାକୁ ଶିକ୍ଷା ଦେବା ନିମନ୍ତେ ପ୍ରକୃତିକୁ ମଧ୍ୟ ବ୍ୟବହାର କରିଥାନ୍ତି, କାରଣ ସେ ସବୁର ନିୟନ୍ତ୍ରଣକର୍ତ୍ତା ଓ ସବୁକିଛି ତାହାଙ୍କର ଆୟତ୍ତାଧୀନ। ଷୋହଳ ପଦରେ ଲେଖା ଅଛି, ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ। ଦେଖନ୍ତୁ, ଧର୍ମଶାସ୍ତ୍ରରେ ଉଲ୍ଲେଖ ହୋଇଅଛି ଯେ ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ଏଠାରେ ଲେଖା ଅଛି, ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ। ତାହେଲେ ସେମାନେ କ'ଣ ସେମାନଙ୍କର ଦେବତାଙ୍କୁ ଭୟ କଲେ? ନୁହେଁ, ସେମାନେ ଜଣଙ୍କୁ ଭୟ କଲେ ଯିଏକି ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟିକର୍ତ୍ତା, ଅର୍ଥାତ୍ ସେମାନେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ଭୟ କଲେ। କେବଳ ସେତିକି ନୁହେଁ, ଏଥିସହିତ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ। ସେହି ବଳିଦାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ଏତଦ୍ବ୍ୟତୀତ ଏହା ଅନ୍ୟ କିଛି ହୋଇନପାରେ। ସେମାନେ ଏଥିସହିତ ନାନା ମାନତ କଲେ। ତେବେ ଏହି ଲୋକମାନେ କ'ଣ ମାନତ କଲେ? ସେମାନେ ଏହି ମାନତ କଲେ ଯେ ସେମାନେ ବର୍ତ୍ତମାନ ତାହାଙ୍କର ଉପାସନା କରିବେ। ଏହି ଅନୁଭୂତି ମଧ୍ୟ ଦେଇ ସେମାନେ ବର୍ତ୍ତମାନ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କ ଆଡ଼କୁ ଫେରିଅଛନ୍ତି। ତେଣୁକରି ଏହି ତୋଫାନ ଦ୍ୱାରା କିଛି ଉତ୍ତମ ବିଷୟ ସାଧିତ ହୋଇଅଛି, ଏପରିକି ଜୁନଶଙ୍କର ସେହି ଜାହାଜରେ ପ୍ରବେଶ ଓ ସେହି ଜାହାଜରୁ ନିକ୍ଷେପ କରାଯିବା ଦ୍ୱାରା କିଛି ଉତ୍ତମ ବିଷୟ ସାଧିତ ହୋଇଅଛି। ଲକ୍ଷ୍ୟ କରନ୍ତୁ ବର୍ତ୍ତମାନ ଜୁନଶଙ୍କ ପ୍ରତି କ'ଣ ଘଟିବାକୁ ଯାଉଅଛି। 17 ପଦରେ ଲେଖା ଅଛି, ପୁଣି ଜୁନଶଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ୍ ମତ୍ସ୍ୟ ନିରୂପଣ କଲେ। ପୁଣି ଜୁନଶ ସେହି ମତ୍ସ୍ୟ ଉଦରରେ 3 ଦିନ ଓ 3 ରାତ୍ର ରହିଲେ। ଲେଖା ଅଛି, ପୁଣି ଜୁନଶଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ୍ ମତ୍ସ୍ୟ ନିରୂପଣ କଲେ। ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ଏହି ନିର୍ଦ୍ଦିଷ୍ଟ ଘଟଣା ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ମତ୍ସ୍ୟଟି ପ୍ରସ୍ତୁତ ହୋଇ ରହିଥିଲା। ମୋର ମତରେ ଏହି ମତ୍ସ୍ୟ ମଧ୍ୟରେ ଆମେ ଏକ ଆଶ୍ଚର୍ଯ୍ୟ କର୍ମ ସାଧିତ ହେବାର ଲକ୍ଷ୍ୟ କରୁଅଛୁ। ଏହି ଅର୍ଥରେ ଯେ ଏହା ଜୁନଶଙ୍କୁ ଗିଳିବା ନିମନ୍ତେ ବିଶେଷତଃ ପ୍ରସ୍ତୁତ କରାଯାଇଥିଲା। ଲେଖା ଅଛି, ପୁଣି ଜୁନଶ ସେହି ମତ୍ସ୍ୟ ଉଦରରେ 3 ଦିନ ଓ 3 ରାତ୍ର ରହିଲେ। ଲକ୍ଷ୍ୟ କରନ୍ତୁ, ଏହା କହେ ନାହିଁ ଯେ ଜୁନଶ ସେହି ମତ୍ସ୍ୟ ଉଦରରେ 3 ଦିନ ଓ 3 ରାତ୍ର ଜୀବିତ ରହିଲେ ବୋଲି, ମାତ୍ର 3 ଦିନ ଓ 3 ରାତ୍ର ରହିଲେ ବୋଲି ପ୍ରକାଶ କରେ। ଏହିପରି ଭାବେ ଆମେ ଏହି ଜୁନଶ ପୁସ୍ତକର ପ୍ରଥମ ପର୍ବରେ ଲକ୍ଷ୍ୟ କରିବାକୁ ପାରୁ ଯେ ଜୁନଶ ଇସ୍ରାଏଲରୁ ବାହାରିଲେ। ତାହାଙ୍କର ଲକ୍ଷ୍ୟସ୍ଥଳ ଥିଲା ନିନିଭି, ମାତ୍ର ସେ ମତ୍ସ୍ୟ ଉଦରରେ ଯାଇ ପହଞ୍ଚିଲେ। ଆସନ୍ତୁ ଏହାପରେ 2 ପର୍ବ ମଧ୍ୟକୁ ଯିବା। ଏହି 2 ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଜୁନଶ ମତ୍ସ୍ୟ ଉଦରରୁ ବାହାରି ଶୁଷ୍କ ଭୂମିରେ ଯାଇ ପହଞ୍ଚିବେ, କିନ୍ତୁ ଏହା ଘଟିବା ପୂର୍ବରୁ ପ୍ରଥମେ ଏହି ବ୍ୟକ୍ତିଙ୍କର ସେହି ମତ୍ସ୍ୟ ଉଦରରେ ରହିଥିବାର ଅନୁଭୂତି ପ୍ରତି ଟିକେ ଦୃଷ୍ଟି ଦେବା। 2 ପର୍ବର ପ୍ରଥମ ପଦରେ ଲେଖା ଅଛି, ସେତେବେଳେ ଜୁନଶ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଯେ ଜୁନଶ ଯଦି ମତ୍ସ୍ୟ ଉଦରରେ ମୃତ୍ୟୁଭୋଗ କଲେ ଓ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ, ତାହେଲେ ଏଠାରେ କିପରି ଲେଖା ଅଛି ଯେ ଜୁନଶ ମତ୍ସ୍ୟ ଉଦରରେ ଥାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ? ତାହେଲେ ଏଥିରୁ ବୁଝାଯାଏ ଯେ ସେ ସେହି ମତ୍ସ୍ୟ ଉଦରରେ ଜୀବିତ ଥିଲେ। ହଁ, ତାହା ସତ୍ୟ ଅଟେ, ମାତ୍ର ମୋର ପ୍ରଶ୍ନ ହେଉଛି, ଜୁନଶ କେତେବେଳେ ଏହି ପ୍ରାର୍ଥନା କଲେ? ସେ ସେହି ମତ୍ସ୍ୟ ଉଦର ମଧ୍ୟକୁ ପ୍ରବେଶ କରିବା ସମୟରେ ପ୍ରାର୍ଥନା କଲେ, ନା ସେହି ମତ୍ସ୍ୟ ଉଦରରେ ରହି ଏହିପରି ପ୍ରାର୍ଥନା କଲେ? ଯଦି ଆମେ ମନୁଷ୍ୟର ସ୍ୱଭାବକୁ ଦୃଷ୍ଟି ଆଗରେ ରଖି ବିଚାର କରିବା, ତାହେଲେ ଏହା ନିଶ୍ଚିତ ଯେ ଜୁନଶ ସେହି ମତ୍ସ୍ୟ ଉଦରରେ ଠିକ୍ ପ୍ରବେଶ କରିବା ସମୟରେ ପ୍ରାର୍ଥନା କଲେ। ସେ ପ୍ରାର୍ଥନା କରିବା ନିମନ୍ତେ ଅଧିକ ସମୟ ଅପେକ୍ଷା କରିନଥିଲେ। ଯେତେବେଳେ ସେହି ମାଛ ତାହାଙ୍କୁ ଗିଳି ଦେଇଥିବ, ସେ ସେହି ମୁହୂର୍ତ୍ତରେ ନିରୁପାୟ ଅବସ୍ଥାରେ ରହି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିବେ। ଓ ମୁଁ ଭାବୁଛି ସେ ଯେଉଁ ସମୟରେ ଯାଇ ସେହି ମତ୍ସ୍ୟ ଉଦରରେ ପହଞ୍ଚିଥିବେ ସେତେବେଳକୁ ସେ ଆମେନ୍ କରିସାରିଥିବେ। ବିପଦ ବେଳେ ମନୁଷ୍ୟ ପ୍ରସ୍ତୁତ ହୋଇ ପ୍ରାର୍ଥନା କରିବା ନିମନ୍ତେ ଅପେକ୍ଷା କରେ ନାହିଁ, ମାତ୍ର ସେ ସଙ୍ଗେ ସଙ୍ଗେ ଆଣ୍ଠୋଇ ପଡ଼ି ପ୍ରାର୍ଥନା କରେ। ସେ କାହାକୁ ଅପେକ୍ଷା କରେ ନାହିଁ କି ପ୍ରାର୍ଥନା କରିବା ପୂର୍ବରୁ ପ୍ରସ୍ତୁତ ହେବା ନିମନ୍ତେ ସମୟ ନିଏ ନାହିଁ। ସେ ସେହି ମୁହୂର୍ତ୍ତରେ ନିଜର ଜୀବନ ବଞ୍ଚାଇବା ନିମନ୍ତେ ଆର୍ତ୍ତସ୍ୱର କରେ। ସେ ଯେଉଁ କେତୋଟି ମୁହୂର୍ତ୍ତ ପାଏ ସେହି ମୁହୂର୍ତ୍ତମାନଙ୍କରେ ନିଜକୁ ସମ୍ପୂର୍ଣ୍ଣ ପ୍ରଭୁଙ୍କ ନିକଟରେ ସମର୍ପଣ କରିଦିଏ। ସମ୍ଭବତଃ ଆପଣ ମଧ୍ୟ ସେହି ଅନୁଭୂତି ମଧ୍ୟ ଦେଇ ଆସିଥାଇପାରନ୍ତି। ଜୀବନ ମରଣ ସମସ୍ୟା ମଧ୍ୟରେ ଆପଣଙ୍କର ପ୍ରାର୍ଥନା ଅନ୍ୟ ସମୟମାନଙ୍କ ଅପେକ୍ଷା ଅଧିକ ଫଳପ୍ରଦ ହୋଇଥାଏ ଓ ଅଧିକ ଗ୍ରହଣଯୋଗ୍ୟ ହୋଇଥାଏ, ଓ ଆପଣ ସେହି ଅଳ୍ପ ସମୟ ମଧ୍ୟରେ ଯେପରି ଆଶ୍ୱାସନା ଓ ଭରସା ପ୍ରାପ୍ତ ହୁଅନ୍ତି, ଅନ୍ୟ ସମୟରେ ଘଣ୍ଟା ଘଣ୍ଟା ଧରି ପ୍ରାର୍ଥନା କଲେ ମଧ୍ୟ ସେପରି ଅନୁଭୂତି ପାଇପାରନ୍ତି ନାହିଁ। ଆଉ ଏହି ପ୍ରାର୍ଥନା ଆନ୍ତରିକତାର ସହ ହୋଇଥାଏ। ଏଠାରେ ମୁଁ କହିପାରେ ଯେ ଜୁନସ ସେହି ପ୍ରାର୍ଥନା ସଙ୍ଗେ ସଙ୍ଗେ କରିଥିବେ ଯେତେବେଳେ ସେ ମତ୍ସ୍ୟର ମୁଖ ଗହ୍ୱର ମଧ୍ୟକୁ ପ୍ରବେଶ କରିଥିବେ। ତାହା ହିଁ ଯେତେବେଳେ ଆପଣ ପ୍ରାର୍ଥନା କରନ୍ତି ବା ମୁଁ ପ୍ରାର୍ଥନା କରେ। ଆପଣ ଏହିପରି ଏକ ଜରୁରୀ ପରିସ୍ଥିତିରେ ପ୍ରାର୍ଥନା କରିବା ନିମନ୍ତେ ଅପେକ୍ଷା କରନ୍ତି ନାହିଁ, ଆପଣ ସଙ୍ଗେ ସଙ୍ଗେ ପ୍ରାର୍ଥନା କରିବାକୁ ଆରମ୍ଭ କରିଦିଅନ୍ତି। ଆମେ ପ୍ରତ୍ୟେକ ଏହିପରି ଅନୁଭୂତି ମଧ୍ୟ ଦେଇ ଗତି କରୁ। ଆଉ ଜୁନସ ମଧ୍ୟ ସେଦିନ ଏହିପରି ଏକ ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ। ତେଣୁକରି ଜୁନସ ଯେତେବେଳେ ସେହି ବୃହତ୍ ମତ୍ସ୍ୟର ମୁଖ ଗହ୍ୱର ମଧ୍ୟରୁ ଉଦର ମଧ୍ୟକୁ ଯାଉଥିଲେ ସେତେବେଳେ ସେ ପ୍ରାର୍ଥନା କରୁଥିଲେ, ଓ ସେ ଉଦର ମଧ୍ୟରେ ପ୍ରବେଶ କରିବା ସମୟରେ ତାଙ୍କର ପ୍ରାର୍ଥନା ସମାପ୍ତ ହୋଇଯାଇଥିଲା ଓ ସେ ଆମେନ୍ କରିସାରିଥିଲେ। ମୁଁ ଭାବୁଛି ଏଠାରେ ଯେତିକି ତାହାଙ୍କର ପ୍ରାର୍ଥନା ବିଷୟ ନେଇ ପ୍ରକାଶ କରାଯାଇଅଛି ତାହାଠାରୁ ଅଧିକ କିଛି ସେ ପ୍ରାର୍ଥନା କରିଅଛନ୍ତି। କେତେକ ଲୋକ ସମୟର ଶବ୍ଦ ଅର୍ଥାତ୍ ସେତେବେଳେ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି। ସେତେବେଳେ ଜୁନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ସେମାନେ ଭାବନ୍ତି ଯେ ଏହାର ଅର୍ଥ ହେଉଛି ଜୁନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିବା ପରେ ପ୍ରାର୍ଥନା କରିଥିଲେ, କିନ୍ତୁ ଏହାର ଅର୍ଥ ସେପରି ନୁହେଁ। ଏହା ହେଉଛି କୌଣସି ବିଷୟର ସମ୍ପୂର୍ଣ୍ଣ ବିବରଣୀ ଦେବା ନିମନ୍ତେ, ଓ ଏହାପରେ ଯେଉଁ ବିଷୟଟି ଗୁରୁତ୍ୱପୂର୍ଣ୍ଣ ତହିଁ ମଧ୍ୟକୁ ଫେରିଯାଇ ତହିଁ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଏଭ୍ରିୟ ଭାଷାର ଚରିତ୍ର ଚିତ୍ରଣ। ଏହି ଏକା ପ୍ରକାରର ଶୈଳୀ ସୃଷ୍ଟି ବିଷୟ ନେଇ ଆଦି ପୁସ୍ତକରେ ବ୍ୟବହୃତ ହୋଇଅଛି। ଆଦି ପୁସ୍ତକରେ ସୃଷ୍ଟିର ଛଅଟି ଦିନ ବିଷୟ ନେଇ ପ୍ରକାଶ କରାଯାଇଅଛି, ଓ ଏହାପରେ ଈଶ୍ୱର ଫେରିଯାଇ ମନୁଷ୍ୟର ସୃଷ୍ଟି ନେଇ ଏକ ବିସ୍ତୃତ ବିବରଣୀ ପ୍ରଦାନ କରନ୍ତି ଓ ସେଥିସହିତ ଅନେକ କିଛି ବିଷୟ ଯୋଗ କରନ୍ତି। ତେଣୁକରି ଏହିପରି ଏକ କ୍ଷୁଦ୍ର ଶବ୍ଦ ସେତେବେଳେ ଉପରେ ଗୁରୁତ୍ୱ ଦେଇ ଅନେକ କିଛି ବିଷୟ ଅନୁମାନ କରି କହିବା ଉଚିତ ହେବ ନାହିଁ ବା ଯୁକ୍ତିଯୁକ୍ତ ହେବ ନାହିଁ। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଜୁନସ ଆମମାନଙ୍କୁ ସେହି ଘଟଣାର ଏକ ସବିଶେଷ ବିବରଣୀ ପ୍ରଦାନ କରିବାକୁ ଯାଉଅଛନ୍ତି। ସେହି ମତ୍ସ୍ୟ ଉଦରରେ ପ୍ରକୃତରେ କ'ଣ ଘଟିଲା ସେହି ବିଷୟ ନେଇ ପ୍ରକାଶ କରିବାକୁ ଯାଉଅଛନ୍ତି। ଆସନ୍ତୁ ବର୍ତ୍ତମାନ ଜୁନସଙ୍କର ପ୍ରାର୍ଥନା କ'ଣ ଥିଲା ସେହି ବିଷୟ ନେଇ କିଛି ଅଧ୍ୟୟନ କରିବାକୁ ଯିବା। ଜୁନସ ଦୁଇ ପର୍ବର ଦୁଇ ପଦରେ ଲେଖା ଅଛି, ଆଉ ସେ କହିଲେ, ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ। ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ। ଲେଖା ଅଛି, ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ। ପ୍ରଥମେ ଲକ୍ଷ୍ୟ କରନ୍ତୁ ଯେ ଈଶ୍ୱର ଜୁନସଙ୍କର ପ୍ରାର୍ଥନା ଶୁଣିଲେ। ଲେଖା ଅଛି, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମେ ମୋର ରବ ଶୁଣିଲ। ଏହି ପାତାଳ ହେଉଛି ଏକ ସମାଧିସ୍ଥଳ ବା ଏକ ଅଦୃଶ୍ୟ ଜଗତ ଯେଉଁ ସ୍ଥାନକୁ ମୃତମାନେ ଯାଆନ୍ତି। ଏହା ହେଉଛି ଏକ ଶବ୍ଦ ଯାହାକି କହିବାକୁ ଗଲେ ମୃତ୍ୟୁ ସହିତ ବ୍ୟବହୃତ ହୋଇଥାଏ, ଓ ଏହା ସଦାସର୍ବଦା ସମାଧି ବିଷୟ ନେଇ ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ ଏହାକୁ ଆଉ ଅନ୍ୟ କୌଣସି ବିଷୟ ନିମନ୍ତେ ବ୍ୟବହାର କରିପାରିବେ ନାହିଁ। ତେଣୁକରି ମୋର ଭାଷାନ୍ତରରେ ଜୁନସ ଯାହା କହିବାକୁ ଯାଉଅଛନ୍ତି ତାହା ହେଉଛି ଯେ ସେହି ମତ୍ସ୍ୟର ଉଦର ତାହାଙ୍କର ସମାଧିସ୍ଥଳ ଥିଲା। ଆଉ ଏକ ସମାଧିସ୍ଥଳ ହେଉଛି ମୃତମାନଙ୍କ ନିମନ୍ତେ ସ୍ଥାନ। ଆପଣ ଏକ ଜୀବିତ ମନୁଷ୍ୟକୁ ନେଇ ସମାଧି ମଧ୍ୟରେ ରଖନ୍ତି ନାହିଁ। ଜୁନୋସ ଜାଣିବାକୁ ପାରିଲେ ଯେ ସେ ସେହି ମତ୍ସ୍ୟ ଉଦର ମଧ୍ୟରେ ମରିବାକୁ ଯାଉଅଛନ୍ତି, ମାତ୍ର ଈଶ୍ୱର ତାହାଙ୍କର ପ୍ରାର୍ଥନା ଶୁଣି ତାହାଙ୍କୁ ମୃତ୍ୟୁରୁ ଉଠାଇବେ। ଯେଉଁମାନେ ଭାବନ୍ତି ଯେ ଜୁନୋସ ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ଜୀବିତ ରହିଥିଲେ, ସେମାନଙ୍କ ନିମନ୍ତେ ଏହା ସ୍ପଷ୍ଟ ଉତ୍ତର ଯେ ଜୁନୋସ ଜୀବିତ ରହିନଥିଲେ, ମାତ୍ର ମରିଥିଲେ ଓ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଥିଲେ। କାରଣ ସେ କହନ୍ତି, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ। ଏହି ପାତାଳ ଶବ୍ଦଟି ମୃତ୍ୟୁ ଓ ସମାଧିକୁ ସ୍ପଷ୍ଟ କରିଦିଏ, କାରଣ ତାହା ହିଁ ହେଉଛି ମୃତମାନଙ୍କର ସ୍ଥାନ। ଜୁନୋସ ଭାବି ନେଇଥିଲେ ଯେ ସେ ମରିବାକୁ ଯାଉଅଛନ୍ତି ଓ ସେ ନିଜର ସମାଧି ମଧ୍ୟରେ ଅଛନ୍ତି। ଆପଣ ମଧ୍ୟ ଜାଣି ରଖିବା ଉଚିତ ଯେ ସେ ଏହି ବିଷୟ ମତ୍ସ୍ୟ ଉଦର ମଧ୍ୟରେ ରହିଥିବା ଅବସ୍ଥାରେ ଲେଖିନଥିଲେ, ମାତ୍ର ତାହାର ପରବର୍ତ୍ତୀ ସମୟରେ ଈଶ୍ୱରଙ୍କ ବାକ୍ୟ କହେ ନାହିଁ ଜୁନୋସ ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ରି ଜୀବିତ ଥିଲେ ବୋଲି। ହୋଇପାରେ ଈଶ୍ୱର ତାହାଙ୍କୁ ଜୀବିତ ରଖିଥାଇ ପାରନ୍ତି, ମାତ୍ର ଏହା ପ୍ରକାଶ କରେ ଯେ ଜୁନୋସଙ୍କ ନିମନ୍ତେ ତାହା ଥିଲା ଏକ ସମାଧିସ୍ଥଳ ବା ପାତାଳ, ଯାହାକି ମୃତମାନଙ୍କର ସ୍ଥାନ। ତେବେ ସେ ଯାହା ହେଉ ନା କାହିଁକି, ମୁଁ ଏହି ବିଷୟଟିକୁ ଆଉ ଟିକେ ସ୍ପଷ୍ଟ କରିଦେବାକୁ ଚାହେଁ ଓ ଏହି ବିଷୟଟିକୁ ଅତି ଗଭୀର ଭାବରେ ଚିନ୍ତା କରେ। ଈଶ୍ୱର ସେହି ମତ୍ସ୍ୟ ଉଦରରେ ଜୁନୋସଙ୍କୁ ଜୀବିତ ଅବସ୍ଥାରେ ରଖିପାରିବା ନିମନ୍ତେ ସମର୍ଥ କି ନା, ଏହା ଏକ ପ୍ରଶ୍ନବାଚୀ ନୁହେଁ। ଈଶ୍ୱର ତାହାଙ୍କୁ ଜୀବିତ ଅବସ୍ଥାରେ ରଖିପାରନ୍ତି, ମାତ୍ର ପ୍ରଶ୍ନ ହେଉଛି ଈଶ୍ୱର କ'ଣ ତାହାଙ୍କୁ ଜୀବିତ ରଖିଥିଲେ? ତାହାଙ୍କୁ ଜୀବିତ ରଖିବା କ'ଣ ଏକ ଆଶ୍ଚର୍ଯ୍ୟ କର୍ମ ଥିଲା, ନା ତାହାଙ୍କୁ ମୃତ୍ୟୁରୁ ଉଠାଇବା ଏକ ଆଶ୍ଚର୍ଯ୍ୟ କର୍ମ ଥିଲା? ଯେହେତୁ ଏହି ପୁସ୍ତକଟି ପୁନରୁତ୍ଥାନର ବିଷୟକୁ ଉପସ୍ଥାପିତ କରେ, ତେଣୁକରି ମୁଁ କହିପାରେ ଯେ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଏହା ହିଁ ହେଉଛି ଏହି ପୁସ୍ତକର ବିଷୟବସ୍ତୁର ମହାନତା। ଈଶ୍ୱର ଜୁନୋସଙ୍କୁ ମୃତ୍ୟୁରୁ ଉଠାଇଲେ ଓ ଏହା ଏକ ମହାନ ଆଶ୍ଚର୍ଯ୍ୟକର୍ମ ଥିଲା। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଈଶ୍ୱର ଜଣେ ବ୍ୟକ୍ତିଙ୍କୁ ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ଜୀବିତ ରଖିପାରିବେ କି ନାହିଁ ତାହା ଏକ ପ୍ରଶ୍ନ ନୁହେଁ, ମାତ୍ର ପ୍ରଶ୍ନ ହେଉଛି ଈଶ୍ୱର କ'ଣ ତାହା କଲେ? ଉଲ୍ଲିଖିତ ବିଷୟବସ୍ତୁ କ'ଣ ତାହା ପ୍ରକାଶ କରେ? ତେବେ ଏହି ପ୍ରଶ୍ନ ନେଇ ଆମେ ପରବର୍ତ୍ତୀ ଅଂଶରେ ଆଲୋଚନା କରିବାକୁ ଯିବା। କିନ୍ତୁ ଏଠାରେ ମୁଁ କହିରଖେ ଯେ ଜୁନୋସ ସେହି ମତ୍ସ୍ୟ ଉଦରରେ ମୃତ୍ୟୁବରଣ କରିଥିଲେ, ଆଉ ଈଶ୍ୱର ତାହାଙ୍କୁ ତିନି ଦିନ ପରେ ମୃତ୍ୟୁରୁ ଉଠାଇଥିଲେ। ଈଶ୍ୱର ତାହାଙ୍କୁ ଜୀବନଦାନ ଦେଇଥିଲେ। ପ୍ରିୟ ବନ୍ଧୁ, ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ପ୍ରକାଶ କରୁଥିବାରୁ, ଆଉ ଏହି ପୁସ୍ତକଟି ପୁନରୁତ୍ଥାନର ବିଷୟକୁ ପ୍ରକାଶ କରୁଥିବାରୁ ଆମମାନେ ଜାଣି ରଖିବା ଉଚିତ ଏବଂ ବିଶ୍ୱାସ କରିବା ଉଚିତ ଯେ ଜୁନୋସ ସେହି ମତ୍ସ୍ୟ ଉଦରରେ ମୃତ୍ୟୁବରଣ କରିଥିଲେ, ମୃତ୍ୟୁର ଅନୁଭୂତି ମଧ୍ୟ ଦେଇ ସେ ଗତି କରିଥିଲେ, ଆଉ ଈଶ୍ୱର ତାହାଙ୍କୁ ପୁନର୍ବାର ମୃତ୍ୟୁରୁ ଉଠାଇଥିଲେ। ଯଦି ଆମେ ଏହି ବିଷୟକୁ ବିଶ୍ୱାସ ନ କରୁ, ତାହେଲେ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରିପାରିବା ନାହିଁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ବିଷୟକୁ ଏହି ଜୁନୋସଙ୍କର ବିଷୟବସ୍ତୁ ମଧ୍ୟରେ ଆମମାନେ ଲକ୍ଷ୍ୟ କରିବାକୁ ପାରୁ। ତେଣୁ ଆମମାନେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଆମମାନେ ଜାଣି ରଖିବା ଉଚିତ ଯେ ଏହି ପୁସ୍ତକଟି ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତି, ସେମାନେ ଯେ କେବଳ ପାପରୁ ଉଦ୍ଧାର ପାଆନ୍ତି ତାହା ନୁହେଁ, ମାତ୍ର ସେମାନେ ମଧ୍ୟ ମୃତ୍ୟୁକୁ ଜୟ କରି ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି, ଆଉ ସେମାନେ ମଧ୍ୟ ମୃତ୍ୟୁରୁ ପୁନରୁଦ୍ଧିତ ହେବେ। ପ୍ରିୟ ବନ୍ଧୁ, ଏହା ଖ୍ରୀଷ୍ଟ ବିଶ୍ୱାସ ନିମନ୍ତେ ଏକ ମହାନ ଭରସାର ବିଷୟ। ଯଦି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ ଏବଂ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛୁ, ତାହେଲେ ଆମମାନେ ମଧ୍ୟ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ ଏବଂ ଆମମାନେ ମଧ୍ୟ ମୃତ୍ୟୁରୁ ପୁନରୁଦ୍ଧିତ ହୋଇ ପ୍ରଭୁଙ୍କ ସହିତ ରହିବା ପାଇଁ ଯାଉଅଛୁ। ତେଣୁ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ମୃତ୍ୟୁ ଅନ୍ତ ନୁହେଁ, ମାତ୍ର ଅନନ୍ତକୁ ଯିବାର ଏକ ସୋପାନ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিথিবারু আপনাকু অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জানিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকনাটি আউথরে শুণন্তু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিওন্তু, নমস্কার।